ଓମ୍ ଶାନ୍ତି। ଆଜି 18/4/2025 ସାକାର ମହାବାକ୍ୟ, ମଧୁର ସନ୍ତାନ ମାନେ ନିଜ ଉପରେ ନିଜେ ଦୟା କର, ବାବା ଯେଉଁ ମତ ଦେଉଛନ୍ତି ତା ଅନୁସାରେ ଚାଲ, ତେବେ ଅପାର ଖୁସିର ଅନୁଭବ ହେବ ଏବଂ ମାୟାର ଅଭିଶାପ ଠାରୁ ବଞ୍ଚିଯିବ। ପ୍ରଶ୍ନ, ମାୟାର ଅଭିଶାପ କାହିଁକି ପଡୁଛି? ଅଭିଶପ୍ତ ଆତ୍ମାର ଗତି କଣ ହେବ? ଉତ୍ତର, 1, ବାବା ଏବଂ ପାଠ ପଢ଼ାର ଅର୍ଥାତ୍ ଜ୍ଞାନରତ୍ନର ନିରାଦର କରିବା ଦ୍ୱାରା ଏବଂ ନିଜ ମତରେ ଚାଲିବା ଦ୍ୱାରା ମାୟାର ଅଭିଶାପ ପଡ଼ିଯାଇଥାଏ। 2, ଯଦି ଆସୁରୀ ଚାଲିଚଳନ ରହିଛି, ଦୈବୀ ଗୁଣ ଧାରଣା ହେଉନାହିଁ, ତେବେ ନିଜ ପ୍ରତି ନିଷ୍ଠୁରତା କରୁଛନ୍ତି, ବୁଦ୍ଧିରେ ତାଲା ପଡ଼ିଯାଉଛି, ଏହିଭଳି ପିଲାମାନେ ବାବାଙ୍କ ହୃଦୟରେ ସ୍ଥାନ ପାଇପାରିବେ ନାହିଁ। ଓମ୍ ଶାନ୍ତି, ଓମ୍ ଶାନ୍ତି। ଆତ୍ମିକ ସନ୍ତାନ ମାନଙ୍କର ଏବେ ନିଶ୍ଚୟ ହେଉଛି ଯେ ଆମକୁ ଆତ୍ମ ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବାକୁ ହେବ। ମାୟାରୂପୀ ରାବଣ ଏବେ ଶ୍ରାପିତ ଦୁଃଖୀ କରିଦେଉଛି। ଅଭିଶାପ ଶବ୍ଦ ହିଁ ଦୁଃଖର ଶବ୍ଦ ଅଟେ ଏବଂ ବର୍ଷା ଶବ୍ଦ ସୁଖର ଅଟେ। ଯେଉଁ ସନ୍ତାନମାନେ ବିଶ୍ୱସ୍ତ ଆଜ୍ଞାକାରୀ ଅଟନ୍ତି ସେମାନେ ଏକଥା ଭଲ ଭାବେ ଜାଣିଛନ୍ତି। ଯେଉଁମାନେ ଆଜ୍ଞାକାରୀ ନୁହନ୍ତି ସେମାନେ ସନ୍ତାନ ନୁହନ୍ତି। ସେମାନେ ନିଜକୁ ଯାହା ଭାବୁଥାନ୍ତୁ କିନ୍ତୁ ବାବାଙ୍କ ହୃଦୟରେ ବସିପାରିବେ ନାହିଁ, ବର୍ଷା ପାଇପାରିବେ ନାହିଁ। ଯେଉଁମାନେ ମାୟାର କଥାରେ ଚାଲୁଛନ୍ତି ବାବାଙ୍କୁ ମନେ ପକାଉ ନାହାନ୍ତି, ସେମାନେ କାହାକୁ ଜ୍ଞାନ ବୁଝାଇ ପାରିବେ ନାହିଁ, ଅର୍ଥାତ୍ ନିଜକୁ ନିଜେ ଶ୍ରାପିତ କରୁଛନ୍ତି। ପିଲାମାନେ ଜାଣିଛନ୍ତି ମାୟା ବହୁତ ଶକ୍ତିଶାଳୀ, ଯଦି ବେହଦ ବାବାଙ୍କର କଥା ମାନୁନାହାନ୍ତି ତେବେ ନିଶ୍ଚିତ ମାୟାର କଥାରେ ଚାଲୁଛନ୍ତି, ମାୟାର ବଶବର୍ତ୍ତୀ ହୋଇଯାଉଛନ୍ତି। କଥାରେ ରହିଛି ନା, ପ୍ରଭୁ କି ସିର ମାଥେ, ତେଣୁ ବାବା କହୁଛନ୍ତି ପିଲାମାନେ ପୁରୁଷାର୍ଥ କରି ବାବାଙ୍କୁ ମନେ ପକାଅ, ତେବେ ମାୟାର କୋଳରୁ ବାହାରି ପ୍ରଭୁଙ୍କର କୋଳକୁ ଆସିଯିବ। ବାବା ବୁଦ୍ଧିମାନ ମାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ବୁଦ୍ଧିମାନ ଅଟନ୍ତି। ବାବାଙ୍କର କଥା ନ ମାନିଲେ ବୁଦ୍ଧିରେ ତାଲା ଲାଗିଯିବ ଏବଂ ସେହି ବୁଦ୍ଧିର ତାଲାକୁ ଏକମାତ୍ର ବାବା ହିଁ ଖୋଲିପାରିବେ। ଶ୍ରୀମତରେ ଚାଲୁନଥିବା ପିଲାମାନଙ୍କର ଅବସ୍ଥା କଣ ହେବ? ମାୟାର ମତରେ ଚାଲୁଥିବା ପିଲାମାନେ କିଛି ହେଲେ ପଦ ପାଇପାରିବେ ନାହିଁ, ଶୁଣୁଛନ୍ତି କିନ୍ତୁ ଧାରଣା କରିପାରିବେ ନାହିଁ, ନା ଅନ୍ୟକୁ କରାଇ ପାରିବେ, ତେବେ ସେମାନଙ୍କର ଅବସ୍ଥା କଣ ହେବ? ବାବା ଦୀନବନ୍ଧୁ ଅଟନ୍ତି, ମନୁଷ୍ୟ ଗରିବମାନଙ୍କୁ ଦାନ କରିଥାନ୍ତି, ସେହିପରି ବାବା ମଧ୍ୟ ଆସି କେତେ ବଡ଼ ବେହଦର ଦାନ କରୁଛନ୍ତି। ଯଦି ଶ୍ରୀମତରେ ନ ଚାଲିବ ତେବେ ଏକଦମ ବୁଦ୍ଧିକୁ ତାଲା ଲାଗିଯିବ, ପୁଣି କଣ ପ୍ରାପ୍ତି କରିବ? ଶ୍ରୀମତରେ ଚାଲିଲେ ହିଁ ବାବାଙ୍କର ସନ୍ତାନ ହୋଇପାରିବ। ବାବା ହେଉଛନ୍ତି ଦୟାର ସାଗର, ଜାଣିଛନ୍ତି ବାହାରକୁ ଗଲେ ମାୟା ଏକଦମ ଶେଷ କରିଦେବ। କେହି ଯଦି ଆତ୍ମହତ୍ୟା କରୁଛନ୍ତି ତେବେ ନିଜର ହିଁ ସତ୍ୟାନାଶ କରୁଛନ୍ତି, ତେଣୁ ବାବା ବୁଝାଉଛନ୍ତି ପିଲାମାନେ ନିଜ ଉପରେ ଦୟା କର, ଶ୍ରୀମତରେ ଚାଲ, ନିଜ ମତରେ ଚାଲ ନାହିଁ। ଶ୍ରୀମତରେ ଚାଲିଲେ ଖୁସିର ନିଶା ଚଢ଼ିବ, ଲକ୍ଷ୍ମୀନାରାୟଣଙ୍କର ଚେହେରାକୁ ଦେଖ କେତେ ଖୁସିମୟ ଅଟେ, ତେଣୁ ଭଲ ଭାବରେ ପୁରୁଷାର୍ଥ କରି ଏହିପରି ଉଚ୍ଚ ପଦ ପାଇବା ଉଚିତ ନା? ବାବା ଯେଉଁ ଅବିନାଶୀ ଜ୍ଞାନରତ୍ନ ଦେଉଛନ୍ତି ତାର ନିରାଦର କରିବା ଉଚିତ ନୁହେଁ। ଜ୍ଞାନରତ୍ନରେ ନିଜର ବୁଦ୍ଧିରୂପୀ ଝୁଲା ଭରିବା ଦରକାର। ସମସ୍ତେ ଶୁଣୁଛନ୍ତି କିନ୍ତୁ ଝୁଲା ଭରୁ ନାହାନ୍ତି, କାହିଁକି ନା ବାବାଙ୍କୁ ମନେ ପକାଉ ନାହାନ୍ତି, କାରଣ ଆସୁରୀ ଚାଲନେ ଚାଲୁଛନ୍ତି। ବାବା ବାରମ୍ବାର ବୁଝାଉଛନ୍ତି ନିଜ ଉପରେ ଦୟା କର, ଦୈବୀ ଗୁଣ ଧାରଣ କର, ତାହା ହେଉଛି ଆସୁରୀ ସମ୍ପ୍ରଦାୟ, ତାହାକୁ ବାବା ଆସି ପରିସ୍ଥାନ କରାଉଛନ୍ତି। ସ୍ୱର୍ଗକୁ ପରିସ୍ଥାନ କୁହାଯାଏ, ମନୁଷ୍ୟ କେତେ ଧକ୍କା ଖାଇ ଚାଲିଛନ୍ତି, ସନ୍ନ୍ୟାସୀମାନଙ୍କ ପାଖକୁ ଯାଉଛନ୍ତି, ଭାବୁଛନ୍ତି ମନକୁ ଶାନ୍ତି ମିଳିବ। ବାସ୍ତବରେ ଏହି ଶବ୍ଦ ହିଁ ଭୁଲ ଅଟେ, ଏହାର କୌଣସି ଅର୍ଥ ନାହିଁ। ଶାନ୍ତି ତ ଆତ୍ମାକୁ ମିଳିବା ଦରକାର ନା? ଆତ୍ମା ସ୍ୱୟଂ ଶାନ୍ତ ସ୍ୱରୂପ ଅଟେ। ଏପରି ମଧ୍ୟ କହୁନାହାନ୍ତି ଯେ ଆତ୍ମାକୁ କିପରି ଶାନ୍ତି ମିଳିବ, କହୁଛନ୍ତି ମନକୁ ଶାନ୍ତି କିପରି ମିଳିବ, କିନ୍ତୁ ମନ ବୁଦ୍ଧି ଆତ୍ମା କଣ ଏକଥା କିଛି ହେଲେ ଜାଣିନାହାନ୍ତି। ଯାହା କିଛି କହୁଛନ୍ତି ଅଥବା କରୁଛନ୍ତି ସବୁ ହେଉଛି ଭକ୍ତି ମାର୍ଗ। ଭକ୍ତି ମାର୍ଗ ବାଲା ସିଡ଼ିରେ ତଳକୁ ଓହ୍ଲାଇ ଓହ୍ଲାଇ ତମ ପ୍ରଧାନ ହୋଇଯାଇଛନ୍ତି। ଯଦିଓ କାହାର ବହୁତ ଧନ ସମ୍ପତ୍ତି ଆଦି ଅଛି, କିନ୍ତୁ ସେମାନେ ମଧ୍ୟ ରାବଣ ରାଜ୍ୟରେ ତ ଅଛନ୍ତି ନା? ତୁମମାନଙ୍କୁ ଚିତ୍ର ଉପରେ ବୁଝାଇବା ନିମନ୍ତେ ବହୁତ ଭଲ ଭାବରେ ଅଭ୍ୟାସ କରିବା ଉଚିତ। ବାବା ସମସ୍ତ ସେଣ୍ଟରର ସନ୍ତାନମାନଙ୍କୁ ବୁଝାଉଛନ୍ତି, ସମସ୍ତେ କ୍ରମାନ୍ୱୟରେ ଅଛନ୍ତି ନା? କେତେକ ସନ୍ତାନ ରାଜପଦ ପାଇବା ପାଇଁ ପୁରୁଷାର୍ଥ କରୁନାହାନ୍ତି, ତେଣୁ ପ୍ରଜାରେ ଯାଇ କଣ ହେବେ? ସେବା କରୁନାହାନ୍ତି, ନିଜ ଉପରେ ଦୟା ଆସୁନାହିଁ ଯେ ଆମେ କଣ ହେବୁ। ତେବେ ଜଣା ପଡ଼ିଯାଉଛି ଯେ ଡ୍ରାମାରେ ଏହାଙ୍କର ଏତିକି ହିଁ ପାର୍ଟ ରହିଛି। ନିଜର କଲ୍ୟାଣ କରିବା ପାଇଁ ଜ୍ଞାନ ସହିତ ଯୋଗବଳ ମଧ୍ୟ ଆବଶ୍ୟକ, ଯୋଗଯୁକ୍ତ ହୋଇ ନ ରହିଲେ କିଛି ହେଲେ କଲ୍ୟାଣ ହେବ ନାହିଁ। ଯୋଗବଳ ବ୍ୟତୀତ ପବିତ୍ର ହୋଇପାରିବ ନାହିଁ। ଜ୍ଞାନ ତ ବହୁତ ସହଜ, କିନ୍ତୁ ନିଜର କଲ୍ୟାଣ ମଧ୍ୟ କରିବାକୁ ହେବ। ଯୋଗରେ ନ ରହିଲେ କିଛି କଲ୍ୟାଣ ହେବ ନାହିଁ, ଯୋଗ ବିନା ପବିତ୍ର କିପରି ହେବ? ଜ୍ଞାନ ଅଲଗା ଜିନିଷ ଏବଂ ଯୋଗ ଅଲଗା ଜିନିଷ। ଯୋଗରେ ବହୁତ ଦୁର୍ବଳ ଅଛନ୍ତି, ଯୋଗ କରିବାର ବୁଦ୍ଧି ମଧ୍ୟ ଆସୁନାହିଁ। ତେବେ ଯୋଗ ବିନା ବିକର୍ମ କିପରି ବିନାଶ ହେବ? ପୁଣି ବହୁତ ଦଣ୍ଡ ଭୋଗିବାକୁ ହେବ ଏବଂ ପଶ୍ଚାତ୍ତାପ ମଧ୍ୟ କରିବାକୁ ପଡ଼ିବ। ଦୁନିଆରେ ସ୍ଥୂଳ ରୋଜଗାର ନ କରିଲେ କେହି ଦଣ୍ଡ ମଧ୍ୟ ପାଇନଥାନ୍ତି, କିନ୍ତୁ ବର୍ତ୍ତମାନ ତ ପାପର ବୋଝ ମୁଣ୍ଡ ଉପରେ ରହିଛି, ଏହାର ଦଣ୍ଡ ବହୁତ ଦଣ୍ଡ ଭୋଗ କରିବାକୁ ହେବ। ବାବାଙ୍କର ସନ୍ତାନ ହୋଇ ବେନିୟମ ଚଳନୀ ହେଲେ ବହୁତ ଦଣ୍ଡ ମିଳିବ। ବାବା କହୁଛନ୍ତି, ନିଜ ଉପରେ ଦୟା କର, ଯୋଗଯୁକ୍ତ ହୋଇ ରୁହ, ନଚେତ ଅଯଥାରେ ନିଜର ହିଁ କ୍ଷତି କରୁଛ। ଯଦି କେହି ବହୁତ ଉଚ୍ଚରୁ ପଡ଼ିଗଲେ ଏବଂ ତାଙ୍କର ମୃତ୍ୟୁ ନ ହେଲା, ତେବେ ଡାକ୍ତରଖାନାରେ ପଡ଼ି ପଡ଼ି ଚିତ୍କାର କରିଥାନ୍ତି, ଅଯଥାରେ ନିଜକୁ ଧକ୍କା ଦେଲି, ମରିଲି ନାହିଁ, ବାକି କେଉଁ କାମର ରହିଲି। ଏଠାରେ ମଧ୍ୟ ସେହିପରି ହେଉଛି, ବହୁତ ଉଚ୍ଚକୁ ଚଢ଼ିବାକୁ ହେବ, କିନ୍ତୁ ଶ୍ରୀମତରେ ନ ଚାଲିଲେ ପୁଣି ତଳକୁ ପଡ଼ି ଯାଇଥାନ୍ତି। ଆଗକୁ ଗଲେ ସମସ୍ତେ ନିଜ ନିଜର ପଦକୁ ଦେଖିପାରିବେ ଯେ ଆମେ କେଉଁ ପଦ ପାଇବୁ। ଯିଏ ସେବା ଯୋଗ୍ୟ ଆଜ୍ଞାକାରୀ ହୋଇଥିବେ ସେମାନେ ହିଁ ଉଚ୍ଚ ପଦ ପାଇବେ, ନଚେତ ଯାଇ ଦାସଦାସୀ ହେବେ, ପୁଣି ବହୁତ କଡ଼ା ଦଣ୍ଡ ମିଳିବ। ସେ ସମୟରେ ଉଭୟ ବାବା ଏବଂ ଦାଦା ଯେପରି ଧର୍ମରାଜ ରୂପରେ ଥିବେ, କିନ୍ତୁ ପିଲାମାନେ ସେ କଥା ବୁଝିପାରୁନାହାନ୍ତି, ଭୁଲ କରି ଚାଲିଛନ୍ତି, ତେବେ ଦଣ୍ଡ ମଧ୍ୟ ଏଇଠାରେ ହିଁ ଭୋଗ କରିବାକୁ ପଡ଼ିବ ନା? ଯିଏ ଯେତେ ସେବା କରିବେ ତାଙ୍କର ଶୋଭା ବଢ଼ିବ, ନଚେତ କୌଣସି କାମର ଯୋଗ୍ୟ ହେବେ ନାହିଁ। ବାବା କହୁଛନ୍ତି, ଅନ୍ୟର କଲ୍ୟାଣ ନ କରିପାରିଲେ ନିଜର ତ କଲ୍ୟାଣ କର। ବନ୍ଧନ ଯୁକ୍ତ ମାତାମାନେ ମଧ୍ୟ ନିଜର କଲ୍ୟାଣ କରୁଛନ୍ତି। ବାବା ତଥାପି ପିଲାମାନଙ୍କୁ କହୁଛନ୍ତି, ଖବରଦାର ରୁହ, ନାମ ରୂପରେ ବାନ୍ଧି ହୋଇଗଲେ ମାୟା ବହୁତ ଧୋକା ଦେଇଥାଏ। କହୁଛନ୍ତି, ବାବା ଅମୁକକୁ ଦେଖିଲେ ମୋର ଖରାପ ସଂକଳ୍ପ ଚାଲୁଛି। ବାବା ବୁଝାଉଛନ୍ତି, କର୍ମେନ୍ଦ୍ର ଦ୍ୱାରା କେବେ ହେଲେ ଖରାପ କାମ କର ନାହିଁ। କୌଣସି ଖରାପ ଲୋକ ଯାହାର ଚଳଣି ଠିକ ନଥିବ ତାକୁ ସେଣ୍ଟରକୁ ଆସିବାକୁ ଦିଅ ନାହିଁ। ସ୍କୁଲରେ କେହି ଚଳନି ଖରାପ କଲେ ବହୁତ ମାଡ଼ ଖାଇଥାନ୍ତି, ଶିକ୍ଷକ ସମସ୍ତଙ୍କ ଆଗରେ କହିଥାନ୍ତି, ଇଏ ଏପରି ଖରାପ କାମ କରିଛନ୍ତି, ସେଥିପାଇଁ ତାଙ୍କୁ ସ୍କୁଲରୁ ବାହାର କରାଯାଉଛି। ତୁମ ସେଣ୍ଟରକୁ ମଧ୍ୟ ଏପରି ଖରାପ ଦୃଷ୍ଟିବାଲା ଆସୁଛନ୍ତି, ତେଣୁ ତାଙ୍କୁ ବାହାର କରିଦେବା ଉଚିତ। ବାବା କହୁଛନ୍ତି, କେବେ କୁଦୃଷ୍ଟି ରଖିବା ଉଚିତ ନୁହେଁ। ସେବା କରୁନାହାନ୍ତି, ବାବାଙ୍କୁ ସ୍ମରଣ କରୁନାହାନ୍ତି, ତେବେ ନିଶ୍ଚିତ କିଛି ନା କିଛି ଖରାପ ଗୁଣ ରହିଛି। ଯିଏ ଭଲ ସେବା କରିଥାନ୍ତି ତାଙ୍କର ସୁନାମ ମଧ୍ୟ ହୋଇଥାଏ। ଟିକିଏ ବି ସଂକଳ୍ପ ଆସିଲା, କୁଦୃଷ୍ଟି ଗଲା, ତେବେ ବୁଝିଯିବା ଦରକାର ଯେ ମାୟାର ଆକ୍ରମଣ ହେଉଛି, ସେସବୁ ଏକଦମ ଛାଡ଼ିଦେବା ଉଚିତ, ନଚେତ ତାହା ବୃଦ୍ଧି ହୋଇ ନିଜର ବହୁତ କ୍ଷତି କରିଦେବ। ବାବାଙ୍କୁ ମନେ ପକାଇଲେ ସେଥିରୁ ବଞ୍ଚିଯିବ। ବାବା ସମସ୍ତ ସନ୍ତାନକୁ ସାବଧାନ କରାଉଛନ୍ତି, ଖବରଦାର ରୁହ, କେବେ ବି ନିଜ କୂଳର ନାମ ବଦନାମ କର ନାହିଁ। କେହି ଗନ୍ଧର୍ବ ବିବାହ କରି ଏକତ୍ର ରହି କେତେ ସୁନାମ ଅର୍ଜନ କରୁଛନ୍ତି, କେହି କେହି ପୁଣି ବିକାରଗ୍ରସ୍ତ ହୋଇଯାଉଛନ୍ତି। ଏଠାକୁ ତୁମେ ଆସିଛ ନିଜର ସଦ୍ଗତି କରିବା ପାଇଁ, ଖରାପ ଗତି କରିବା ପାଇଁ ନୁହେଁ। ସବୁଠାରୁ ଖରାପ ହେଉଛି କାମ ବିକାର, ପୁଣି କ୍ରୋଧ। ଆସୁଛନ୍ତି ବାବାଙ୍କ ଠାରୁ ବର୍ଷା ନେବା ପାଇଁ, କିନ୍ତୁ ମାୟା ଆକ୍ରମଣ କରି ଅଭିଶାପ ଦେଇଦେଉଛି, ତେଣୁ ଏକଦମ ପତିତ ହୋଇଯାଉଛନ୍ତି, ଅର୍ଥାତ୍ ନିଜକୁ ଶ୍ରାପିତ କରିଦେଉଛନ୍ତି। ତେଣୁ ବାବା ବୁଝାଉଛନ୍ତି, ବହୁତ ଯତ୍ନବାନ ହୋଇ ରହିବାକୁ ହେବ, ଏପରି କେହି ଆସିଲେ ତାକୁ ବିଦା କରିଦେବା ଉଚିତ। ଦୃଷ୍ଟାନ୍ତ ମଧ୍ୟ ଅଛି, ଅମୃତ ପିଇବାକୁ ଆସିଲେ ପୁଣି ବାହାରକୁ ଯାଇ ଅସୁର ହୋଇ ଖରାପ କାମ କଲେ ସେମାନେ ପୁଣି ଏହି ଜ୍ଞାନ ଶୁଣାଇ ପାରିବେ ନାହିଁ, ବୁଦ୍ଧିର ତାଲା ବନ୍ଦ ହୋଇଯିବ। ବାବା କହୁଛନ୍ତି, ସେବାରେ ତତ୍ପର ରହିବା ଦରକାର। ବାବାଙ୍କ ସ୍ମୃତିରେ ରହି ରହି ଶେଷରେ ଘରକୁ ଚାଲିଯିବି। ଗୀତ ମଧ୍ୟ ଅଛି, ରାତ କେରାହି ଥକମତ ଜାନା, ଆତ୍ମାକୁ ଏବେ ଘରକୁ ଯିବାକୁ ହେବ, ଆତ୍ମା ହିଁ ଯାତ୍ରୀ ଅଟେ। ବାବା ଆତ୍ମାମାନଙ୍କୁ ପ୍ରତିଦିନ ବୁଝାଉଛନ୍ତି ଯେ ଏବେ ତୁମେ ଶାନ୍ତିଧାମ ଯିବାର ଯାତ୍ରୀ ଅଟ, ତେଣୁ ଏବେ ବାବା ଘର ଏବଂ ବର୍ଷାକୁ ମନେ ପକାଅ, ନିଜକୁ ଦେଖ, କେଉଁଠି ମାୟା ଧୋକା ଦେଉନାହିଁ ତ? ମୁଁ ନିଜର ପିତାଙ୍କୁ ସ୍ମରଣ କରୁଛି ତ? ଉଚ୍ଚରୁ ଉଚ୍ଚ ବାବାଙ୍କ ଆଡ଼କୁ ହିଁ ଦୃଷ୍ଟି ରହୁ, ଏହା ହିଁ ହେଉଛି ବହୁତ ଉଚ୍ଚ ପୁରୁଷାର୍ଥ। ବାବା କହୁଛନ୍ତି, ପିଲାମାନେ କୁଦୃଷ୍ଟି ଛାଡ଼ି ଦିଅ, ଦେହ ଅଭିମାନ ଅର୍ଥାତ୍ କୁଦୃଷ୍ଟି, ଦେହୀ ଅଭିମାନୀ ଅର୍ଥାତ୍ ପବିତ୍ର ଦୃଷ୍ଟି, ତେଣୁ ପିଲାମାନଙ୍କର ଦୃଷ୍ଟି ବାବାଙ୍କ ଆଡ଼କୁ ରହିବା ଦରକାର। ବର୍ଷା ଅର୍ଥାତ୍ ସମ୍ପତ୍ତି ବହୁତ ଉଚ୍ଚ, ବିଶ୍ୱର ବାସା ହିଁ କଣ କମ କଥା। ସ୍ୱପ୍ନରେ ମଧ୍ୟ କାହାର ଏକଥା ନଥିବ ଯେ ପାଠପଢା ଏବଂ ଯୋଗ ଦ୍ୱାରା ବିଶ୍ୱର ବାସା ହିଁ ମିଳିପାରିବ। ତେବେ ପାଠ ଭଲ ଭାବରେ ପଢି ଉଚ୍ଚ ପଦ ପାଇଲେ ବାବା ମଧ୍ୟ ଖୁସି ହେବେ, ଶିକ୍ଷକ ଏବଂ ସଦ୍ଗୁରୁ ମଧ୍ୟ ଖୁସି ହେବେ, ବାବାଙ୍କୁ ସ୍ମରଣ କରିଲେ ବାବା ମଧ୍ୟ ସ୍ନେହ କରିବେ। ବାବା କହୁଛନ୍ତି, ପିଲାମାନେ ଏହି ଦୁର୍ବଳତା ବାହାର କରିଦିଅ, ନଚେତ ଅଯଥାରେ ନାମ ବଦନାମ କରିଦେବେ। ବାବା ବିଶ୍ୱର ମାଲିକ କରାଇବା ପାଇଁ ତୁମମାନଙ୍କର ଭାଗ୍ୟର ତାଲାକୁ ଖୋଲୁଛନ୍ତି, ଭାରତବାସୀ ହିଁ ଶତ ପ୍ରତିଶତ ସୌଭାଗ୍ୟଶାଳୀ ଥିଲେ, ପୁଣି ଏବେ ଶତ ପ୍ରତିଶତ ଦୁର୍ଭାଗ୍ୟଶାଳୀ ହୋଇଯାଇଛନ୍ତି। ପୁଣି ତୁମକୁ ସୌଭାଗ୍ୟଶାଳୀ କରିବା ପାଇଁ ବାବା ପାଠ ପଢ଼ାଉଛନ୍ତି। ବାବା ବୁଝାଉଛନ୍ତି, ଯେଉଁ ବଡ଼ ବଡ଼ ଧର୍ମାତ୍ମାମାନେ ସବୁ ରହିଛନ୍ତି ସେମାନେ ମଧ୍ୟ ତୁମ ପାଖକୁ ଆସିବେ, ଯୋଗ ଶିଖିବେ। ମ୍ୟୁଜିୟମକୁ ଯେଉଁ ଟୁରିଷ୍ଟ ବା ଯାତ୍ରୀମାନେ ଆସୁଛନ୍ତି ତାଙ୍କୁ ମଧ୍ୟ ତୁମେ ବୁଝାଇ ପାରିବ ଏବଂ ସ୍ୱର୍ଗର ଦ୍ୱାର ଖୋଲିବାର ଅଛି। କଳ୍ପ ବୃକ୍ଷ ଉପରେ ମଧ୍ୟ ବୁଝାଅ, ଦେଖ ତୁମେ ଅମୁକ ସମୟରେ ଆସିଛ, ଭାରତବାସୀଙ୍କର ପାଠ ଅମୁକ ସମୟରେ ରହିଛି, ତୁମେ ଏହି ଜ୍ଞାନ ଶୁଣୁଛ। ପୁଣି ନିଜ ଦେଶରେ ଯାଇ ବତାଅ ଯେ ବାବାଙ୍କୁ ସ୍ମରଣ କଲେ ତମ ପ୍ରଧାନର ଶତ ପ୍ରଧାନ ହୋଇଯିବ। ସେମାନେ ମଧ୍ୟ ଯୋଗର ଇଚ୍ଛା ରଖୁଛନ୍ତି, ହଟଯୋଗୀ ସନ୍ନ୍ୟାସୀମାନେ ତ ତାଙ୍କୁ ଯୋଗ ଶିଖାଇ ପାରିବେ ନାହିଁ। ତୁମର ମିଶନ ବା ସଂସ୍ଥା ମଧ୍ୟ ବାହାର ଦେଶକୁ ଯିବ, ତେଣୁ ବୁଝାଇବା ପାଇଁ ବହୁତ ଯୁକ୍ତି ଆବଶ୍ୟକ। ବଡ଼ ବଡ଼ ଧର୍ମାତ୍ମାମାନଙ୍କୁ ଆସିବାକୁ ହିଁ ପଡ଼ିବ। ତୁମ ପାଖରୁ ଯଦି ଜଣେ ବି ଭଲ ଭାବରେ ଏହି ଜ୍ଞାନ ନେବ, ତେବେ ଜଣଙ୍କ ଠାରୁ କେତେ ଢେର ବୁଝିବେ। ଜଣଙ୍କର ବୁଦ୍ଧିରେ ଆସିଗଲେ ପୁଣି ଖବରକାଗଜରେ ମଧ୍ୟ ବାହାର କରିବେ, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ନଚେତ ବାବାଙ୍କୁ ସ୍ମରଣ କରିବା କିପରି ଶିଖିବେ? ବାବାଙ୍କର ସନ୍ଦେଶ ସମସ୍ତଙ୍କୁ ମିଳିବ, କେହି ନା କେହି ବାହାରିବେ। ମ୍ୟୁଜିୟମକୁ ବହୁତ ପୁରୁଣା ଜିନିଷ ଦେଖିବାକୁ ଯାଇଥାନ୍ତି, ଏଠାକୁ ପୁଣି ତୁମର ପୁରୁଣା ଜ୍ଞାନ ଶୁଣିବାକୁ ଢେର ଆସିବେ। ତାଙ୍କ ମଧ୍ୟରେ କେହି ଭଲ ଭାବରେ ବୁଝିଯିବେ, ଏହିଠାରୁ ହିଁ ଦୃଷ୍ଟି ମିଳିବ ଅଥବା ମିଶନ ବାହାରକୁ ଯିବ। ତୁମେମାନେ କହିବ ଯେ ବାବାଙ୍କୁ ସ୍ମରଣ କରିଲେ ନିଜ ଧର୍ମରେ ଉଚ୍ଚପଦ ପାଇବ। ପୁନର୍ଜନ୍ମ ନେଇ ନେଇ ସମସ୍ତେ ତଳକୁ ଆସିଯାଇଛନ୍ତି, ତୁମକୁ ଓହ୍ଲାଇବା ଅର୍ଥ ପ୍ରଥମ ପ୍ରଧାନ ହେବା। ପୁଅ ପାଦି କିପରି କହିପାରିବେ ନାହିଁ ଯେ ବାବାଙ୍କୁ ମନେ ପକାଅ? ସେମାନେ ବାବାଙ୍କୁ ଜାଣି ହିଁ ନାହାନ୍ତି। ତୁମ ପାଖରେ ବହୁତ ଭଲ ଜ୍ଞାନ ଅଛି, ସୁନ୍ଦର ଚିତ୍ର ମଧ୍ୟ ତିଆରି ହୋଇଛି। ସୁନ୍ଦର ଜିନିଷ ଥିଲେ ମ୍ୟୁଜିୟମ ଆହୁରି ସୁନ୍ଦର ଲାଗିବ, ବହୁତ ଦେଖିବା ପାଇଁ ଆସିବେ। ଯେତେ ବଡ଼ ଚିତ୍ର ହେବ ସେତେ ଭଲ ଭାବରେ ବୁଝାଇ ପାରିବ, ବୁଝାଇବା ପାଇଁ ସଉକ ରହିବା ଦରକାର। ମୁଁ ଏପରି ବୁଝାଇବି ସର୍ବଦା ତୁମ ବୁଦ୍ଧିରେ ରହୁ ଯେ ଆମେ ବ୍ରାହ୍ମଣ ହୋଇଛୁ, ତେଣୁ ଯେତେ ସେବା କରିବୁ ସେତେ ବହୁତ ମାନ ରହିବ। ଏଠାରେ ମାନ ରହିଲେ ସେଠାରେ ମଧ୍ୟ ରହିବ, ତୁମେ ପୂଜ୍ୟ ହେବ, ଏହି ଈଶ୍ୱରୀୟ ଜ୍ଞାନକୁ ଧାରଣ କରିବାକୁ ହେବ। ବାବା କହୁଛନ୍ତି ସେବାରେ ତୁମେ ତତ୍ପର ରୁହ। ବାବା ଯେଉଁ ସ୍ଥାନକୁ ସେବା ପାଇଁ ପଠାଇଲେ ସେଥିରେ କଲ୍ୟାଣ ରହିଛି। ସାରାଦିନ ବୁଦ୍ଧିରେ ସେବାର ଖ୍ୟାଲ ଚାଲିବା ଦରକାର। ବିଦେଶୀମାନଙ୍କୁ ମଧ୍ୟ ବାବାଙ୍କର ପରିଚୟ ଦେବାକୁ ହେବ। ସବୁଠାରୁ ପ୍ରିୟ, ବାବାଙ୍କୁ ମନେ ପକାଅ, କୌଣସି ଦେହଧାରୀକୁ ଗୁରୁ କର ନାହିଁ। ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ଅଟନ୍ତି। ଏବେ ହୋଲସେଲ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ। ହୋଲସେଲ ଏବଂ ରିଟେଲ ବ୍ୟାପାର ହୋଇଥାଏ ନା, ବାବା ହେଉଛନ୍ତି ହୋଲସେଲ, ବର୍ଷା ମଧ୍ୟ ହୋଲସେଲରେ ଦେଉଛନ୍ତି। ଏକୋଇଶ ଜନ୍ମ ପାଇଁ ବିଶ୍ୱର ରାଜତ୍ୱ ନିଅ। ମୁଖ୍ୟ ଚିତ୍ର ହେଉଛି ତ୍ରିମୂର୍ତ୍ତି, ଗୋଲା, ସୃଷ୍ଟିଚକ୍ର, ବୃକ୍ଷ, ସିଡ଼ି, ବିରାଟ ରୂପର ଚିତ୍ର ଏବଂ ଗୀତାର ଭଗବାନ କିଏ। ଏହି ଚିତ୍ର ଫାଷ୍ଟ କ୍ଲାସ ଅଟେ, ଏଥିରେ ବାବାଙ୍କର ସମ୍ପୂର୍ଣ୍ଣ ମହିମା ରହିଛି। ବାବା ହିଁ କୃଷ୍ଣଙ୍କୁ ଏପରି ଯୋଗ୍ୟ କରୁଛନ୍ତି। ଏହି ବର୍ଷା ଗଡ୍ ଫାଦର ବା ଈଶ୍ୱର ପିତା ଦେଇଛନ୍ତି। କଳିଯୁଗରେ ଏତେ ଢେରେ ମନୁଷ୍ୟ ଅଛନ୍ତି, ସତ୍ୟଯୁଗରେ ଅଳ୍ପ ରହିବେ। ଏହି ଅଦଳ ବଦଳ କିଏ କରିଲା ଏକଥା ଟିକିଏ ହେଲେ କେହି ଜାଣିନାହାନ୍ତି। ଟୁରିଷ୍ଟମାନେ ବଡ଼ ବଡ଼ ସହରକୁ ଯାଇଥାନ୍ତି, ସେମାନେ ମଧ୍ୟ ଆସି ବାବାଙ୍କର ପରିଚୟ ପାଇବେ। ତୁମକୁ ସେବାର ବହୁତ ପଏଣ୍ଟସ୍ ମଧ୍ୟ ମିଳୁଛି, ବିଲାତକୁ ମଧ୍ୟ ଯିବାକୁ ହେବ। ଗୋଟିଏ ପଟେ ତୁମେ ବାବାଙ୍କର ପରିଚୟ ଦେଉଥିବ, ଅନ୍ୟପଟେ ଗଣ୍ଡଗୋଳ ଚାଲୁଥିବ। ସତ୍ୟଯୁଗରେ ଅଳ୍ପ ମନୁଷ୍ୟ ରହିବେ, ତେଣୁ ନିଶ୍ଚୟ ବାକି ମନୁଷ୍ୟଙ୍କର ବିନାଶ ହେବ ନା? ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି, ଯାହା ହୋଇଗଲା ତାହାର ପୁଣି ରିପିଟ୍ ହେବ, କିନ୍ତୁ କାହାକୁ ବୁଝାଇବା ପାଇଁ ବୁଦ୍ଧି ଦରକାର। ଆଚ୍ଛା, ମିଠା ମିଠା ଶିଖିଲେ ଦେହ ସନ୍ତାନମାନଙ୍କ ପ୍ରତି ମା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ମୁଖ୍ୟ ସାର ଏକ ନମ୍ବର, ସର୍ବଦା ଏକମାତ୍ର ବାବାଙ୍କ ଉପରେ ହିଁ ଦୃଷ୍ଟି ରଖିବାକୁ ହେବ। ଦେହି ଅଭିମାନୀ ହେବାର ପୁରୁଷାର୍ଥ କରି ମାୟାର ଧୋକା ଠାରୁ ନିଜକୁ ସୁରକ୍ଷିତ ରଖିବାକୁ ହେବ। କେବେ ବି କାହା ପ୍ରତି କୁରୁଦୃଷ୍ଟି ରଖି ନିଜର କୂଳକୁ ବଦନାମ କରିବା ଅନୁଚିତ। ଦୁଇ ନମ୍ବର, ସଦାସର୍ବଦା ସେବାରେ ତତ୍ପର ରହିବାକୁ ହେବ। ସର୍ଭିସିଏବୁଲ ଅର୍ଥାତ୍ ଯୋଗ୍ୟ ସେବାଧାରୀ ଏବଂ ଆଜ୍ଞାକାରୀ ହେବାକୁ ପଡ଼ିବ। ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ, କୌଣସି ପ୍ରକାରର ଚରିତ୍ରହୀନ କାର୍ଯ୍ୟ କରିବା ଅନୁଚିତ। ଆଜିର ବରଦାନ, ଫୁଲ ଷ୍ଟପ୍ ଅର୍ଥାତ୍ ବିନ୍ଦୁ ଲଗାଇବାର ସ୍ଥିତି ଦ୍ୱାରା ପ୍ରକୃତିର ହଲଚଲକୁ ଷ୍ଟପ୍ କରୁଥିବା ମାଷ୍ଟର ପ୍ରକୃତି ପ୍ରତି ଭବ। ବର୍ତ୍ତମାନର ସମୟ ହଲଚଲ ବଢ଼ିବାର ସମୟ ଅଟେ। ଫାଇନାଲ ପରୀକ୍ଷା ସମୟରେ ଗୋଟିଏ ପଟେ ପ୍ରକୃତିର ଏବଂ ଅନ୍ୟପଟେ ପାଞ୍ଚ ବିକାରର ବିକରାଳ ରୂପ ଦେଖାଯାଉଥିବ। ତମଗୁଣୀ ଆତ୍ମାମାନଙ୍କର ଆକ୍ରମଣ ସହିତ ପୁରୁଣା ସ୍ୱଭାବ ସଂସ୍କାର ମଧ୍ୟ ଶେଷ ସମୟରେ ପରୀକ୍ଷା ନେବେ। ଏହିଭଳି ସମୟରେ ଏକତ୍ରୀକରଣର ଶକ୍ତି ଦ୍ୱାରା ଏବେ ଏବେ ସାକାରୀ, ଏବେ ଏବେ ଆକାରୀ ଏବଂ ଏବେ ଏବେ ନିରାକାରୀ ସ୍ଥିତିରେ ସ୍ଥିତ ହେବାର ଅଭ୍ୟାସ ଥିବା ଦରକାର। ଦେଖୁଥିଲେ ମଧ୍ୟ ଦେଖ ନାହିଁ, ଶୁଣୁଥିଲେ ମଧ୍ୟ ଶୁଣ ନାହିଁ। ଯେତେବେଳେ ଏଭଳି ଫୁଲ୍ଷ୍ଟପ୍ ଲଗାଇବାର ଷ୍ଟେଜରେ ପହଞ୍ଚିବ, ସେତେବେଳେ ପ୍ରକୃତି ପତି ହୋଇ ପ୍ରକୃତିର ହଲଚଲକୁ ଷ୍ଟପ୍ ଅର୍ଥାତ୍ ବନ୍ଦ କରିପାରିବ। ସ୍ଲୋଗାନ: ନିର୍ବିଘ୍ନ ରାଜ୍ୟ ଅଧିକାରୀ ହେବା ପାଇଁ ନିର୍ବିଘ୍ନ ସେବାଧାରୀ ହୁଅ। ଓମ୍ ଶାନ୍ତି।